ओम शांति। 30/12/2025 आजर साकार महावाक्य बाबा कहिछंती मीठे बच्चे पापर बोझरु हालुका हेबा पई विश्वस्त एवं सचोट भावरे निजर कर्म कहानी को बाबांकु लेखी करी दियो तेबे क्षमा मिली जीवो। प्रश्न हेउछि संगम जुगरे तुमे पिला माने केउ मंजी बुणी पारिबो नाही। उत्तर हेउछि देह अभिमान रो एही बीजरु ही सर्व विकारर वृक्ष सृष्टि हेउछि। वर्तमान समय रे सारा दुनिया रे पांच विकारर वृक्ष विस्तार लाभ करिछि। समस्ते काम क्रोधर बीज लगाई चालिछंती। तुमको बाबांकर निर्देश मिलुछि पिला माने जोगबल द्वारा पवित्र हो विकार गुड़िकर बीज लगाइबा बंद कर। हित हेउछि तुम्हे पाके हमने जहां पा लिया है। ओम शांति। मधुर आत्मिक संतान माने गीत सुनिले एबे तो कम अछंती पुणी अनेक संतान होई जिवे। वर्तमान तुम्हें प्रत्यक्ष रूपे कम संख्यारे संतान होई छ तथापि यही प्रजापिता ब्रह्मांकु तो समस्ते जानी छ ना। नाम ही प्रजापिता ब्रह्म अटे केते ढेर प्रजा अछंती सबु धर्मावलंबी माने यहाको निश्चय मानिबे। निश्चय यहांको द्वारा ही मनुष्य मानंकर रचना होई ना। बाबा बुझाइछंती लौकिक पिता मध्य लौकिक परिवार रो ब्रह्मा अटंती काहीके ना तांकर मध्य वंशावली तयारी हेउछि ना। संगिया द्वारा वंशावली चली थाए सी हेउछंती ये हे बेहद्र बाबा अटंती। यहांकर नाम ही हेउछि प्रजापिता। सेही लौकिक पिता तो सीमित संतान रचना करिथांती केही रचना मध्य करिनथांती। ये तो निश्चय रचना करिवे एपरि केही कहिबे नाही जे प्रजापिता ब्रह्मांकर संतान नाहंती। एहांकर संतान तो सारा दुनिया अटे। प्रथमे प्रथमे हेले प्रजापिता ब्रह्मा। मुसलमान माने मध्य जेउ आदम बीबी कहुचंती ताहा तो निश्चय काहाकु कहुथिबे ना। एडम ईब आदि देव आदि देवी एसबु प्रजापिता ब्रह्मांक निमन्ते ही कहाजिबो। जेउ धर्मबाला होइथांतु समस्ते यहांकु मानिबे। निश्चय वास्तवरे जणे हेले लौकिक पिता द्वितीय रे पारलौकिक पिता। सेही पारलौकिक पिता अविनाशी सुखदाता अटंती। तुमे बेहद स्वर्गर सुख पाइबा निमन्ते पुरुषार्थ करुछ एठाकु बेहद्र बाबंक ठारु बेहद सुखर संपत्ति पाइबाकु आसीछ। स्वर्गरे बेहद्र सुख नरकरे बेहद्र दुख बोली मध्य कहि पारिबो। दुख मध्य बहुत आसीबो समस्ते हाय हाय करिवे। बाबा तुमको सारा विश्वर आदि मध्य अंतर रहस्य बुझाइछंती। तुमे पिला माने सम्मुखरे बसी छो एवं पुरुषार्थ मध्य करू छो। ये तो माता पिता उभय हेले ना। एते ढेर संतान अछंती बेहद्र माता पितांक सहित केबे केही शत्रुता रखिबे नाही। पिता मातांक ठारु केते सुख मिलिथाए। गायन मध्य करंती तुमे माता पिता एकथा तो पिला माने ही बुझिछंती। अन्य धर्मावलंबी माने समस्ते केवल पितांकु ही डाकुछंती माता पिता कहिबे नाही। केवल ही भारत रे ही गायन करुछंती तुमे माता पिता आमे तुमर संतान। तुमे संतान माने जानिछ आमे पाठ पढ़ी मनुष्यरु देवता कंटारु फूल हेउछु। बाबा नाउरिया हेबा सहित बगीचार मालिक मध्य अटंती। बाकी तुमे ब्राह्मण माने अनेक प्रकार माली अट। मुगल गार्डेन रो मध्य माली थांती ना तांकर दरमा मध्य केते अधिक होइथिबो। माली मध्य क्रमानुसारे अछंती ना केही केही माली केते बहुत भल भल फूल लगाई थांती। फूल मानंक मध्य रे गोटी राजा फूल मध्य थाए। सत्ययुगरे राजा राणी फूल भली सुखदाता अटंती ना। एठारे जदिओ महाराजा महारानी अछंती किंतु फूल नुहंती पतित हेबा द्वारा कंटा होई जाइथांती। ज्ञान मार्गरे चालु चालु कंटा भली दुख देई पलाई जाउछंती। अजामेल मध्य एही मानंकु कहा जाउछि। सबुठारु अधिक भक्ति मध्य तुमे करुछ। बाम मार्गरे निम्नगामी हेबार चित्र देख किपरि आशालीन भावे तयारी करिछंती। देवता मानंकर ही चित्र देखाइछंती तेबे ताहा हेला बाम मार्गर चित्र। एबे तुमे पिला माने एही सबु कथा बुझिगलणी। तुमे एबे ब्राह्मण होइछ आमे विकार ठारु बहुत दूरकु जाउछु। ब्राह्मण होई भाई भौणी विकारग्रस्त हेबा यहा तो बहुत बड़ अपराध होई जीवो। नाम ही खराब होई जाउछि। ସେଥିପାଇଁ ଛୋଟ ବୟସରୁ ହିଁ ଯଦି କୌଣସି ଖରାପ କାମ କରିଛ ତେବେ ତାଙ୍କୁ ବାବାକୁ ଶୁଣାଇ ଦେଲେ ଅଧା କ୍ଷମା ହୋଇଯିବ। ମନେ ତ ରହିଥାଏ ନା, ଅମୁକ ସମୟରେ ମୁଁ ଏହି ଖରାପ କାମ କରିଥିଲି, ବାବାଙ୍କୁ ଲେଖିକରି ଦେଉଛନ୍ତି। ଯେଉଁମାନେ ବହୁତ ବିଶ୍ୱସ୍ତ ଓ ସଚ୍ଚୋଟ ଅଟନ୍ତି ସେମାନେ ବାବାଙ୍କୁ ଲେଖିକରି ଦେଇଥାନ୍ତି, ବାବା ମୁଁ ଏହିସବୁ ଖରାପ କାମ କରିଛି, କ୍ଷମା କରିଦିଅନ୍ତୁ। ବାବା କହୁଛନ୍ତି କ୍ଷମା ତ ହୁଏ ନାହିଁ, ବାକି ସତ୍ୟ କହୁଥିବାରୁ ତାହା ହାଲୁକା ହୋଇଯିବ। ଏପରି ନୁହେଁ ଯେ ଭୁଲି ହୋଇଯିବ, ଭୁଲି ପାରିବ ନାହିଁ। ଆଗକୁ ପୁଣି ଏପରି କାମ ନ କରିବା ପାଇଁ ଖବରଦାର କରୁଛି, ବାକି ନିଜ ମନରେ ପଶ୍ଚାତାପ ଆସିଥାଏ। କହୁଛନ୍ତି ବାବା ମୁଁ ଅଜାମିଲ ଥିଲି, ଏହି ଜନ୍ମର ହିଁ କଥା ଅଟେ। ଏ କଥା ମଧ୍ୟ ଏବେ ତୁମେ ଜାଣୁଛ, କେବେଠାରୁ ବାମ ମାର୍ଗକୁ ଯାଇ ପାପ ଆତ୍ମା ହୋଇଛ। ଏବେ ବାବା ପୁଣି ଆମକୁ ପୁଣ୍ୟ ଆତ୍ମା କରୁଛନ୍ତି। ପୁଣ୍ୟ ଆତ୍ମାମାନଙ୍କର ଦୁନିଆ ହିଁ ଅଲଗା, ଯଦିଓ ଦୁନିଆ ହିଁ ଗୋଟିଏ, କିନ୍ତୁ ତୁମେ ବୁଝିଗଲଣି ଯେ ଏହା ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଉଛି ପୁଣ୍ୟ ଆତ୍ମାଙ୍କର ଦୁନିଆ, ଯାହାକୁ ସ୍ୱର୍ଗ କୁହାଯାଉଛି, ଅନ୍ୟଟି ହେଲା ପାପ ଆତ୍ମାମାନଙ୍କର ଦୁନିଆ, ଯାହାକୁ ନରକ ବା ଦୁଃଖଧାମ କୁହାଯାଉଛି। ସ୍ୱର୍ଗର ଦୁନିଆ ଏବଂ ଦୁଃଖର ଦୁନିଆ, ଦୁଃଖର ଦୁନିଆରେ ସମସ୍ତେ ଚିତ୍କାର କରୁଛନ୍ତି ଆମକୁ ମୁକ୍ତ କର, ଆମକୁ ଘରକୁ ନେଇଯାଅ। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଘରେ ଯାଇ ବସିବାର ନାହିଁ, ପୁଣି ଅଭିନୟ କରିବାକୁ ଆସିବାକୁ ପଡ଼ିବ। ବର୍ତ୍ତମାନ ସମଗ୍ର ଦୁନିଆ ପତିତ ଅଟେ, ଏବେ ବାବାଙ୍କ ଦ୍ୱାରା ତୁମେ ପବିତ୍ର ହେଉଛ, ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ଆଉ କେହି ବି ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଦେଖାଇବେ ନାହିଁ ଯେ ଆମେ ଏପରି ହେଉଛୁ। ବାବା କହୁଛନ୍ତି ପିଲାମାନେ ତୁମେ ଏହିପରି ଥିଲ, ଏବେ ନାହିଁ। ପୂଜ୍ୟ ଥିଲ, ଏବେ ପୂଜାରୀ ହୋଇଯାଇଛ। ପୁଣି ପୂଜ୍ୟ ହେବା ପାଇଁ ପୁରୁଷାର୍ଥ ଦରକାର। ବାବା କେତେ ଭଲ ପୁରୁଷାର୍ଥ କରାଉଛନ୍ତି, ଏହି ବାବା ଜାଣିଛନ୍ତି ନା ମୁଁ ରାଜକୁମାର ହେବି, ଇଏ ପ୍ରଥମ ନମ୍ବରରେ ଅଛନ୍ତି। ତଥାପି ମଧ୍ୟ ସବୁବେଳେ ମନେ ରହୁନାହିଁ, ଭୁଲି ଯାଉଛନ୍ତି। କିଏ କେତେ ବି ମେହନତ କଲେ ମଧ୍ୟ ବର୍ତ୍ତମାନ ସେହିପରି ଶ୍ରେଷ୍ଠ ଅବସ୍ଥା ହେବାର ନାହିଁ। କର୍ମାତୀତ ଅବସ୍ଥା ସେତେବେଳେ ହେବ ଯେତେବେଳେ ଲଢ଼େଇ ଲାଗିବାର ସମୟ ଆସିବ। ପୁରୁଷାର୍ଥ ସମସ୍ତଙ୍କୁ କରିବାକୁ ପଡ଼ିବ ନା, ୟାଙ୍କୁ ମଧ୍ୟ କରିବାକୁ ହେବ। ତୁମେ ବୁଝାଉଛ ମଧ୍ୟ କି ଚିତ୍ରରେ ଦେଖ ବାବାଙ୍କର ଚିତ୍ର କେଉଁଠାରେ ଅଛି, ଏକଦମ ବୃକ୍ଷର ଅନ୍ତରେ ଛିଡ଼ା ହୋଇଛନ୍ତି, ପତିତ ଦୁନିଆରେ ଏବଂ ତଳେ ପୁଣି ତପସ୍ୟା କରୁଛନ୍ତି। କେତେ ସହଜ କରି ବୁଝାଯାଉଛି, ଏସବୁ କଥା ବାବା ହିଁ ବୁଝାଉଛନ୍ତି, ଇଏ ମଧ୍ୟ ଜାଣିନଥିଲେ। ବାବା ହିଁ ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି। ହେ ପରମପିତା ପରମାତ୍ମା, ଏଠାକୁ ଆସି ଆମର ଦୁଃଖ ହରଣ କର। ବ୍ରହ୍ମା ବିଷ୍ଣୁ ଶଙ୍କର ତ ଦେବତା ଅଟନ୍ତି, ମୂଲ ବତନରେ ରହୁଥିବା ଆତ୍ମାମାନଙ୍କୁ ଦେବତା କୁହାଯିବ ନାହିଁ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ରହସ୍ୟ ମଧ୍ୟ ବାବା ବୁଝାଇଛନ୍ତି। ବ୍ରହ୍ମା ଲକ୍ଷ୍ମୀନାରାୟଣ ପ୍ରଭୃତି ଏମାନେ ସବୁ ତ ଏହିଠାରେ ହିଁ ଥାନ୍ତି ନା। ସୂକ୍ଷ୍ମ ବତନର ଦୃଶ୍ୟ ତୁମକୁ କେବଳ ବର୍ତ୍ତମାନ ସାକ୍ଷାତକାର ହେଉଛି, ଏହି ବାବା ମଧ୍ୟ ଫରିସ୍ତା ହୋଇଯାଉଛନ୍ତି। ଏକଥା ତ ପିଲାମାନେ ଜାଣିଛନ୍ତି, ଯିଏ ସିଡ଼ି ଚିତ୍ରରେ ଉପରେ ଛିଡ଼ା ହୋଇଛନ୍ତି ସେ ପୁଣି ତଳେ ତପସ୍ୟା କରୁଛନ୍ତି। ଚିତ୍ରରେ ବିଲକୁଲ ପରିଷ୍କାର ଭାବରେ ଦେଖାଯାଇଛି ବ୍ରହ୍ମା ନିଜକୁ ଭଗବାନ ବୋଲି କେଉଁଠି କହୁଛନ୍ତି, ଇଏ ତ କହୁଛନ୍ତି ମୁଁ ମୂଲ୍ୟହୀନ ଥିଲି ତତ୍ତ୍ୱମ୍, ଏବେ ମୂଲ୍ୟବାନ ହେଉଛି ତତ୍ତ୍ୱମ୍। କେତେ ସହଜ ବୁଝିବାର କଥା, କେବେ କେହି ଏକଥା କହିଲେ ତାଙ୍କୁ କୁହ ଇଏ କଳିଯୁଗର ଶେଷରେ ଛିଡ଼ା ହୋଇଛନ୍ତି ନା। ବାବା କହୁଛନ୍ତି ଯେତେବେଳେ ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହେଉଛି ଏବଂ ଏହାଙ୍କର ବାନପ୍ରସ୍ଥ ଅବସ୍ଥା ହେଉଛି ସେତେବେଳେ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି। ଏବେ ରାଜଯୋଗର ତପସ୍ୟା କରୁଛନ୍ତି, ତପସ୍ୟା କଲାବାଲାଙ୍କୁ ଦେବତା କିପରି କୁହାଯିବ। ରାଜଯୋଗ ଶିକ୍ଷା କରି ଏହିପରି ହେବେ, ତୁମମାନଙ୍କୁ ମଧ୍ୟ ଏପରି ମୁକୁଟଧାରୀ କରାଉଛନ୍ତି ନା, ଏହିମାନେ ପୁଣି ଦେବତା ହେଉଛନ୍ତି। ଏପରି ତ 10-20 ଜଣ ପିଲାଙ୍କର ଚିତ୍ର ମଧ୍ୟ ରଖିପାରିବ, କେବଳ ଦେଖାଇବା ପାଇଁ ରଖାଯାଇଛି ଯେ ଆମେ ଏହିପରି ହେଉଛୁ। ଆଗରୁ ସମସ୍ତଙ୍କର ଏପରି ଫଟୋ ଉଠାଯାଉଥିଲା, ଏସବୁ ବୁଝାଇବାର କଥା ଅଟେ ନା। ଗୋଟିଏ ପଟେ ସାଧାରଣ ଫଟୋ, ଅନ୍ୟ ପଟେ ଡବଲ ମୁକୁଟଧାରୀ ଫଟୋ। ତୁମେ ଜାଣିଛ ଆମେ ଏପରି ହେବାକୁ ଯାଉଛୁ, ସେହିମାନେ ହିଁ ହେବେ ଯାହାଙ୍କର ବାବାଙ୍କର ସହିତ ଲାଇନ ବିଲକୁଲ କ୍ଲିୟର ଥିବ ଏବଂ ବହୁତ ମଧୁର ବି ହୋଇଥିବେ। ଏବେ ମନୁଷ୍ୟମାନଙ୍କ ମଧ୍ୟରେ କାମ କ୍ରୋଧ ଇତ୍ୟାଦିର ବୀଜ କେତେ ଅଧିକ ତୀବ୍ର ହୋଇଗଲାଣି। ସମସ୍ତଙ୍କ ମଧ୍ୟରେ ପାଞ୍ଚ ବିକାର ରୂପୀ ବୀଜର ବୃକ୍ଷ ବିସ୍ତାରିତ ହୋଇଗଲାଣି। ଏବେ ବାବା କହୁଛନ୍ତି, ଏପରି ବୀଜ ତୁମକୁ ଆଉ ବୁଣିବାର ନାହିଁ। ସଙ୍ଗମ ଯୁଗରେ ତୁମକୁ ଦେହ ଅଭିମାନର ବୀଜ ବୁଣିବାର ନାହିଁ, କାମର ବୀଜ ବୁଣିବାର ନାହିଁ, ଅଧା କଳ୍ପ ପାଇଁ ପୁଣି ରାବଣ ହିଁ ରହିବ ନାହିଁ। ପ୍ରତ୍ୟେକ କଥା ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି। ଗୋଟିଏ ମୁଖ୍ୟ କଥା ହେଉଛି ମନ ମନାଭବ। ବାବା କହୁଛନ୍ତି, ମୋତେ ମନେ ପକାଅ, ସବୁଠାରୁ ପଛରେ ଇଏ ବ୍ରହ୍ମା ଅଛନ୍ତି, ପୁଣି ସବୁଠାରୁ ଆଗରେ ମଧ୍ୟ ଏଇ ବ୍ରହ୍ମା ହିଁ ଅଛନ୍ତି। ଯୋଗବଳ ଦ୍ୱାରା କେତେ ପବିତ୍ର ହେଉଛନ୍ତି। ଆରମ୍ଭରୁ ତ ପିଲାମାନଙ୍କୁ ବହୁତ ସାକ୍ଷାତକାର ହେଉଥିଲା। ଭକ୍ତି ମାର୍ଗରେ ଯେତେବେଳେ ନବଧା ଭକ୍ତି କରିଥାନ୍ତି ସେତେବେଳେ ସାକ୍ଷାତକାର ହୋଇଥାଏ। ଏଠାରେ ତ ଏମାନେ ବସି ବସି ଧ୍ୟାନରେ ଚାଲି ଯାଉଥିଲେ, ତେଣୁ ଏହାକୁ ଯାଦୁ ବୋଲି ଭାବୁଥିଲେ। ଏହା ତ ଫାର୍ଷ୍ଟ କ୍ଲାସ ଯାଦୁ ଅଟେ। ମୀରା ତ ବହୁତ ତପସ୍ୟା କରିଥିଲେ, ସାଧୁସନ୍ଥ ମାନଙ୍କର ସଙ୍ଗ କରିଥିଲେ। ଏଠାରେ ସାଧୁ ଆଦି କାହାନ୍ତି, ଇଏ ତ ବାବା ଅଟନ୍ତି ନା। ସମସ୍ତଙ୍କର ପିତା ହେଉଛନ୍ତି ଶିବ ବାବା। କହୁଛନ୍ତି ଗୁରୁଙ୍କ ସହିତ ମିଶିବୁ, ଏଠାରେ ତ କେହି ଗୁରୁ ନାହାନ୍ତି, ଶିବ ବାବା ତ ନିରାକାର ଅଟନ୍ତି, କାହା ସହିତ ମିଶିବାକୁ ଚାହୁଁଛ, ଏହି ଗୁରୁମାନଙ୍କ ପାଖକୁ ଯାଇ ଭେଟି ଦେଇଥାନ୍ତି। ଏହି ବାବା ତ ବେହଦର ମାଲିକ ଅଟନ୍ତି, ଏଠାରେ ଭେଟି ଆଦି ଚଢ଼ାଇବାର କିଛି କଥା ନାହିଁ, ଇଏ ପଇସା ନେଇ କ'ଣ କରିବେ। ଏହି ବ୍ରହ୍ମା ମଧ୍ୟ ଜାଣିଛନ୍ତି ମୁଁ ବିଶ୍ୱର ମାଲିକ ହେଉଛି। ପିଲାମାନେ ଯାହା କିଛି ପଇସା ଆଦି ଦେଉଛନ୍ତି ସେଥିପାଇଁ ସେମାନଙ୍କ ପାଇଁ ଘର ଆଦି ତିଆରି କରିଦେଉଛନ୍ତି। ପଇସା ତ ନା ଶିବ ବାବାଙ୍କର ଦରକାର ନା ବ୍ରହ୍ମା ବାବାଙ୍କର ଦରକାର। ଏହି ଘର ସବୁ ପିଲାମାନଙ୍କ ନିମନ୍ତେ ତିଆରି କରାଯାଉଛି, ପିଲାମାନେ ହିଁ ଆସି ରହୁଛନ୍ତି। କେହି ଗରିବ ପୁଣି କେହି ସାହୁକାର ଅଛନ୍ତି, କେହି କେହି ତ ଦୁଇ ଟଙ୍କା ମଧ୍ୟ ପଠାଇ ଦେଉଛନ୍ତି, ବାବା ମୋର ଗୋଟିଏ ଇଟା ଲଗାଇ ଦିଅ, କେହି ପୁଣି ହଜାରେ ଟଙ୍କା ପଠାଇ ଦେଉଛନ୍ତି। ଉଭୟଙ୍କର ଭାବନା ତ ସମାନ ଅଟେ ନା, ତେଣୁ ଉଭୟଙ୍କର ସମାନ ଭାଗ୍ୟ ଜମା ହୋଇଯାଉଛି। ଯେବେ ପିଲାମାନେ ଆସୁଛନ୍ତି ଯେଉଁଠି ଇଚ୍ଛା ସେଠି ରୁହନ୍ତୁ, ଯେଉଁମାନେ ଘର ତିଆରି କରାଇଛନ୍ତି ସେମାନେ ଆସିଲେ ତାଙ୍କୁ ନିଶ୍ଚୟ ଆରାମରେ ରଖାଇବେ। କେହି ପୁଣି କହିଦେଉଛନ୍ତି ବାବାଙ୍କ ପାଖରେ ମଧ୍ୟ ଖାତିରି ହେଉଛି, ଆରେ ତାହା ତ ନିଶ୍ଚୟ କରିବାକୁ ହେବ, ନିଶ୍ଚୟ କରିବାକୁ ପଡ଼ିବ ନା। କିଏ କିପରି ଅଟନ୍ତି, କେହି କେହି ତ ଯେଉଁଠି ସେଠି ରହିଯାଇପାରିବେ, କେହି ପୁଣି ବହୁତ ସୁକୁମାରିଆ ଥାନ୍ତି, ବିଦେଶରେ ରହିଲା ବାଲା ଅଥବା ବଡ଼ ବଡ଼ ମହଲରେ ରହିଲା ବାଲା ଅଛନ୍ତି। ପ୍ରତ୍ୟେକ ଦେଶରୁ ବଡ଼ ବଡ଼ ଧନୀ ଲୋକମାନେ ବାହାରୁଛନ୍ତି, ଯିଏକି ଘର ମଧ୍ୟ ସେହିପରି ତିଆରି କରୁଛନ୍ତି। ଏଠାକୁ ଦେଖ କେତେ ଢେର ସନ୍ତାନ ଆସୁଛନ୍ତି, ଆଉ କୌଣସି ବାପର ଏପରି ଖିଆଲ ଆସିବ ନାହିଁ। ହୁଏତ ଦଶ ବାର କୋଡ଼ିଏ ନାତି ନାତୁଣୀ ଥିବେ, ଆଚ୍ଛା କାହାର ଦୁଇଶହ ପାଞ୍ଚଶହ ମଧ୍ୟ ହୁଅନ୍ତୁ, ତାହାଠାରୁ ଅଧିକ ତ ହେବେ ନାହିଁ ନା। ଏହି ବାବାଙ୍କର ପରିବାର ତ କେତେ ବଡ଼, ଆହୁରି ମଧ୍ୟ ବୃଦ୍ଧି ହୋଇ ଚାଲିବ। ଏଠାରେ ତ ରାଜଧାନୀର ସ୍ଥାପନା ହେଉଛି, ବାପାଙ୍କର ପରିବାର କେତେ ହେବେ, ପୁଣି ପ୍ରଜାପିତା ବ୍ରହ୍ମାଙ୍କର ପରିବାର କେତେ ହୋଇଗଲେ। କଳ୍ପ କଳ୍ପ ଯେତେବେଳେ ଆସନ୍ତି ସେତେବେଳେ ଆଶ୍ଚର୍ଯ୍ୟଜନକ କଥା ସବୁ ତୁମ କାନରେ ସବୁ ପଡ଼ିଥାଏ। ବାବାଙ୍କ ନିମନ୍ତେ କହୁଛନ୍ତି ନା, ହେ ପ୍ରଭୁ, ତୁମର ଗତି ମତ ସବୁଠାରୁ ଅଲଗା ଅଟେ, ଭକ୍ତି ଏବଂ ଜ୍ଞାନ ମଧ୍ୟରେ ଦେଖ କେତେ ଫରକ ରହିଛି। ବାବା ତୁମକୁ ବୁଝାଉଛନ୍ତି, ସ୍ୱର୍ଗକୁ ଯିବାକୁ ହେଲେ ଦୈବୀ ଗୁଣ ମଧ୍ୟ ଧାରଣ କରିବା ଦରକାର। ଏବେ ତ କଣ୍ଟା ଅଛ ନା, ଗାୟନ ମଧ୍ୟ କରୁଛନ୍ତି, ମୁଁ ନିର୍ଗୁଣ ହାର, ମୋ ପାଖରେ କୌଣସି ଗୁଣ ନାହିଁ, ବାକି ପାଞ୍ଚ ବିକାରର ଅବଗୁଣ ତ ଅଛି, ରାବଣର ରାଜ୍ୟ ଅଛି। ଏବେ ତୁମକୁ କେତେ ଭଲ ଜ୍ଞାନ ମିଳୁଛି, ଏହି ଜ୍ଞାନ ପରି ଦୁନିଆର ଜ୍ଞାନ ଏତେ ଖୁସି ଦିଏ ନାହିଁ। ତୁମେ ଜାଣିଛ ଆମେ ଆତ୍ମାମାନେ ଉପରେ ଅର୍ଥାତ୍ ମୂଳ ବତନର ବାସିନ୍ଦା ଅଟୁ, ସୂକ୍ଷ୍ମ ବତନରେ ବ୍ରହ୍ମା ବିଷ୍ଣୁ ଶଙ୍କର ଅଛନ୍ତି, ତାହା ମଧ୍ୟ କେବଳ ସାକ୍ଷାତକାର ହିଁ ହୋଇଥାଏ। ବ୍ରହ୍ମା ଏବଂ ଲକ୍ଷ୍ମୀ ନାରାୟଣ ମଧ୍ୟ ଏଠାକାର ଅଟନ୍ତି, ଏହା କେବଳ ସାକ୍ଷାତକାର ହୋଇଥାଏ। ବ୍ୟକ୍ତ ବ୍ରହ୍ମାରୁ ପୁଣି ସୂକ୍ଷ୍ମ ବତନ ନିବାସୀ ବ୍ରହ୍ମା ଫରିସ୍ତା କିପରି ହୋଇଯାଉଛନ୍ତି ସେହି ଚିହ୍ନ ହିଁ ରହିଛି, ବାକି ସେଠାରେ କିଛି ହେଲେ ନାହିଁ। ଏବେ ତୁମେ ପିଲାମାନେ ସବୁ କଥା ବୁଝିବା ସହ ଧାରଣା କରି ଚାଲିଛ, କିଛି ନୂଆ କଥା ନୁହେଁ। ତୁମେ ଅନେକ ଥର ଦେବତା ହୋଇଛ, ଦୈବୀ ରାଜ୍ୟ ଥିଲା ନା, ଏହି ଚକ୍ର ଘୁରି ଚାଲିଛି, ତାହା ବିନାଶୀ ଡ୍ରାମା, ଏହା ଅନାଦି ଅବିନାଶୀ ଡ୍ରାମା, ତୁମ ବ୍ୟତୀତ ଏକଥା ଆଉ କାହାରି ବୁଦ୍ଧିରେ ନାହିଁ। ଏସବୁ ବାବା ବସି ବୁଝାଉଛନ୍ତି, ଏପରି ନୁହେଁ ଯେ ପରମ୍ପରାରୁ ଚାଲି ଆସୁଛି। ବାବା କହୁଛନ୍ତି, ଏହି ଜ୍ଞାନ ବର୍ତ୍ତମାନ ତୁମକୁ ଶୁଣାଉଛି, ପୁଣି ଏହା ପ୍ରାୟ ଲୋପ ହୋଇଯିବ। ତୁମେ ରାଜପଦ ପ୍ରାପ୍ତ କରିଲା ପରେ ସତ୍ୟ ଯୁଗରେ ଏହି ଜ୍ଞାନ ରହିବ ନାହିଁ। ଆଚ୍ଛା, ମିଠା ମିଠା ଶିକିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ସର୍ବଦା ସ୍ମୃତିରେ ରହୁ ଯେ ବର୍ତ୍ତମାନ ମୁଁ ବ୍ରାହ୍ମଣ ହୋଇଛି, ସେଥିପାଇଁ ମୋତେ ବିକାର ଗୁଡ଼ିକରୁ ବହୁତ ବହୁତ ଦୂରରେ ରହିବାକୁ ହେବ। କେବେ ହେଲେ କ୍ରିମିନାଲ ଏସଲ୍ଟ ବା କାମ ବିକାର ଭଳି ଅପରାଧ ନ ହେଉ। ବାବାଙ୍କ ସହିତ ବହୁତ ବହୁତ ଅନେଷ୍ଟ ୟାନି ସଚ୍ଚୋଟ ଏବଂ ବିଶ୍ୱସ୍ତ ହୋଇ ରହିବାକୁ ହେବ। ଦ୍ୱିତୀୟ ନମ୍ବର, ଦୁଇ ମୁକୁଟଧାରୀ ଦେବତା ହେବା ପାଇଁ ବହୁତ ବହୁତ ମଧୁର ହେବାକୁ ପଡ଼ିବ। ବୁଦ୍ଧିର ଲାଇନ ସର୍ବଦା କ୍ଲିୟର ଅର୍ଥାତ୍ ନିର୍ମଳ ରଖିବାକୁ ହେବ। ରାଜଯୋଗର ତପସ୍ୟା କରିବାକୁ ପଡ଼ିବ। ବରଦାନ ହେଉଛି, ସର୍ବଦା ବେହଦର ସ୍ଥିତିରେ ସ୍ଥିତ ରହୁଥିବା ବନ୍ଧନ ମୁକ୍ତ ଜୀବନ ମୁକ୍ତ ଭାବ। ସର୍ବଦା ବେହଦର ସ୍ଥିତିରେ ସ୍ଥିତ ରହୁଥିବା ବନ୍ଧନ ମୁକ୍ତ ଜୀବନ ମୁକ୍ତ ଭାବ। ଦେହ ଅଭିମାନ ହେଲା ହଦ୍ର ସ୍ଥିତି ଏବଂ ଦେହୀ ଅଭିମାନୀ ବେହଦର ସ୍ଥିତି। ଦୈହିକ ସ୍ମୃତିରେ ଆସିବା ଦ୍ୱାରା ଅନେକ ପ୍ରକାରର କର୍ମର ବନ୍ଧନରେ ତଥା ହଦ୍ ଅର୍ଥାତ୍ ସୀମା ଭିତରେ ରହିବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ ଦେହି ଅର୍ଥାତ୍ ଆତ୍ମା ହୋଇଯାଉଛ, ସେତେବେଳେ ହିଁ ସମସ୍ତ ବନ୍ଧନ ସମାପ୍ତ ହୋଇଯାଉଛି। ଯେପରି କୁହାଯାଏ, ବନ୍ଧନ ମୁକ୍ତି ହିଁ ଜୀବନ ମୁକ୍ତ ଅଟେ। ଏହିପରି ଯିଏ ବେହଦର ସ୍ଥିତିରେ ସ୍ଥିତ ହୋଇ ରହିଥାଏ, ସେ ଦୁନିଆର ବାୟୁମଣ୍ଡଳ ଭାଇବ୍ରେସନ ତମୋଗୁଣୀ ବୃତ୍ତି ଏବଂ ମାୟାର ଆକ୍ରମଣଠାରୁ ମୁକ୍ତ ହୋଇଯାଇଥାଏ। ଏହାକୁ ହିଁ କୁହାଯାଏ ଜୀବନମୁକ୍ତ ସ୍ଥିତି, ଯାହାର ଅନୁଭବ ସଙ୍ଗମ ଯୁଗରେ ହିଁ କରିବାକୁ ହେବ। ସ୍ଲୋଗାନ, ନିଶ୍ଚୟ ବୁଦ୍ଧିର ଲକ୍ଷଣ ହେଲା ନିଶ୍ଚିତ ବିଜୟୀ ଏବଂ ନିଶ୍ଚିନ୍ତ ସ୍ଥିତି, ସେମାନଙ୍କ ପାଖକୁ ବ୍ୟର୍ଥ ଆସିପାରିବ ନାହିଁ। ଅବ୍ୟକ୍ତ ଇସାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯଦି କର୍ମର ଗହନ ଗତିକୁ ଜାଣି ଅର୍ଥାତ୍ ତ୍ରିକାଳଦର୍ଶୀ ହୋଇ ପ୍ରତ୍ୟେକ କର୍ମ କରିବ, ତେବେ ଯାଇ କର୍ମାତୀତ ହୋଇପାରିବ। ଯଦି ସଂକଳ୍ପ ରୂପରେ ମଧ୍ୟ ଛୋଟ ଛୋଟ ଭୁଲ ହୋଇଯାଉଛି, ତେବେ ତାର ମଧ୍ୟ ବହୁତ କଡ଼ା ହିସାବ କିତାବ ଜମା ହୋଇଯାଉଛି। ସେଥିପାଇଁ ଛୋଟ ଛୋଟ ଭୁଲକୁ ମଧ୍ୟ ବଡ଼ ବୋଲି ଭାବିବାକୁ ହେବ, କାହିଁକି ନା ଏବେ ତୁମେମାନେ ସମ୍ପୂର୍ଣ୍ଣ ସ୍ଥିତି ଆଡ଼କୁ ପାଖେଇ ଚାଲିଛ। ଆଚ୍ଛା, ଓମ୍ ଶାନ୍ତି।